ନନା କହିବି ଯେ ନା କୁହ
ହ୍ୟାଲୋ କହିବି ମୋ ନାଁ ବିଷ୍ଣୁପ୍ରିୟା ଦୁରା ଆମର ଆଦିବାସୀ ଗାଁ ମୋ ଝିଅ ନାଁ ଲକ୍ଷ୍ମୀପ୍ରିୟା ଦୁରା ସିଏ ବି ଭିନ୍ନକ୍ଷମ ବାତ୍ୟା ଯେତେବେଳେ ଆସୁଛି ଆମେ ସୁରକ୍ଷିତ ଜାଗାକୁ ଯାଉଛୁ ଆମ ଝିଅକୁ ବି ସାଙ୍ଗରେ ନେଇକି ଯାଉ ଆମେ ଟିଭି ରେଡିଓ ମୋବାଇଲ ଦ୍ଵାରା ଜାଣୁଛୁ ତାପରେ ଯାଉଛୁ
ଆଉ ଆମେ ସେଇ ମାସରେ ନିଜକୁ